ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାନ 2026-27 ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରିବେ। ତାରୁତ୍ରୁ ବଜେଟ୍ର ଗୋଟିଏ କପି ରାଜ୍ୟସଭାନ ଉପସ୍ଥାପନ କରାଯିବା। ସଂସଦର ଦୁଇ ଗୃହନ ବଜେଟ୍ ଭାଷଣ ଶେଷ ହେବାର ଉତ୍ରୁ ବଜେଟ୍ ଦସ୍ତାବିଜ ସବୁ ମୋବାଇଲ୍ ଆପ୍ ଆଉ ୱେବ୍ସାଇଟ୍ରେ ମିଳିପାରବା। ବଜେଟ୍ ଉପସ୍ଥାପନ କରବାର ଆଗନୁ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ରାଷ୍ଟ୍ରପତି ଭବନକେ ଯାଇକରି ରାଷ୍ଟ୍ରପତିଙ୍କୁ ସାକ୍ଷାତ କରବାର କାର୍ଯ୍ୟସୂଚୀ ରହିଛି। ତାର୍ ଉତ୍ରୁ ସଂସଦ ଭବନ ପରିସନ୍ନ କେନ୍ଦ୍ର କ୍ୟାବିନେଟ୍ର ବୈଠକ ବିଲ୍ ହେବା। ବଜେଟ୍ ଉପସ୍ଥାପନ ଉତ୍ରୁ ଦେଶର ଭିନ୍ ଭିନ୍ ଇଲାକାର ପାଖାପାଖି 30 ଜଣ କଲେଜ ଛାତ୍ରଛାତ୍ରୀଙ୍କ ସାଙ୍ଗେ ଅର୍ଥମନ୍ତ୍ରୀ ଶ୍ରୀମତୀ ସୀତାରମଣ ବଜେଟ୍ ବାବଦେ ଆଲୋଚନା କରିବେ। ଇ ଛାତ୍ରଛାତ୍ରୀମାନେ ଲୋକସଭା ଗ୍ୟାଲେରୀନୁ ଆଜି କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ ସିଧାସଳଖ ଦେଖବାର ସୁଯୋଗ ପାଇବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଢେଙ୍କାନାଳ ଜିଲ୍ଲା ଜୋରନ୍ଦା ମହିମା ଗାଦିନ ଚାଲିଥିବା ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳାତି ଯୋଗ ଦେବେ। ଏ ଅବସରରେ ମୁଖ୍ୟମନ୍ତ୍ରୀ ବହୁଟେ ପ୍ରକଳ୍ପର ଉଦ୍ଘାଟନ ଆଉ ଶିଳାନ୍ୟାସ କରିବେ ବୋଲି ଆମର ସମ୍ଭାଦଦାତା ସୂଚନା ଦେଇଛନ୍। ଗଲାକାଲି ମୂଳ ହୋଇଥିବା ଜୋରନ୍ଦା ମେଳାତି ରାଜ୍ୟ ବାହାର ସହିତ ନେପାଳ ନୋବିଲ ମହିମା ସାଧୁସନ୍ଥମାନେ ସାମିଲ ହୋଇଛନ୍। ସାନ୍ତାଳୀ ଭାଷା ଅଲ୍ଚିକି ଲିପିର ସ୍ରଷ୍ଟା ପଣ୍ଡିତ ରଘୁନାଥ ମୁର୍ମୁଙ୍କର ଆଜି ହେଉଛି ଶ୍ରାଦ୍ଧବାର୍ଷିକୀ। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସକାଳ ବେଳା ବିଧାନସଭା ପରିସରରେ ଥିବା ପଣ୍ଡିତ ମୁର୍ମୁଙ୍କ ପ୍ରତିମୂର୍ତ୍ତି ଶ୍ରଦ୍ଧାଞ୍ଜଳି ଜଣାବେ। ଏ ଅବସରରେ ବହୁତ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବାର କାର୍ଯ୍ୟସୂଚୀ ରହିଛି। ଭୁବନେଶ୍ୱର ସପ୍ତମ ବାଟାଲିୟନ ପରିସରର ଗଲାକାଲ କମିଶନରେଟ୍ ପୁଲିସର ଧ୍ୱଜାବତରଣ ଉତ୍ସବ ଆୟୋଜନ କରାଯାଇଥିଲା। ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟ ପୁଲିସ ବାହିନୀର ସମନ୍ୱୟ ଆଉ ଶୃଙ୍ଖଳାର ଇଟା ଗୋଟିଏ ଅନନ୍ୟ ପ୍ରତୀକ ଆୟ ବୋଲି କହିଛନ୍। ଯୁଦ୍ଧତି ସୈନିକମାନଙ୍କ ବୀରତ୍ୱକେ ସୁର୍ତା କରବାର ଲାଗି ଏହି ସମାରୋହ ପାଳନ କରାଯାଏସି। ଏ ଅବସରରେ ଭାରତୀୟ ସଶସ୍ତ ବାହିନୀର ସମନ୍ୱୟ ଆଉ ଶୃଙ୍ଖଳା ପ୍ରଦର୍ଶନ କରାଯାଏସି। ବିକଶିତ ଭାରତ ଲକ୍ଷ୍ୟ ହାସଲ କରବାର ଲାଗି ଖାଲି ନୀତି ଆଉ ଯୋଜନା ଉପରେ ନିର୍ଭର ନାହିଁ କରାଯାଇପାରେ। ଦେଶର ଯୁଆନ ପିଢ଼ି ଚରିତ୍ର ଦକ୍ଷତା ଓ ପ୍ରତିବଦ୍ଧତା ଉପରେ ନିର୍ଭର କରସି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍। ନୂଆଦିଲ୍ଲୀନ ଇ ବଛର ସାଧାରଣତନ୍ତ୍ର ଦିବସ ପରେଡ୍ରେ ଭାଗ ନେଇଥିବା ଏନ୍ସିସି ଦଳ ସହିତ ଗଲାକାଲି ଲୋକଭବନ ପରିସନ୍ନ ହୋଇଥିବା ଆଟ୍ ହୋମ୍ କାର୍ଯ୍ୟକ୍ରମଟି ଯୋଗ ଦେଇକରି ରାଜ୍ୟପାଳ ଏଟା କହିଛନ୍। ଏ ଅବସରରେ ରାଜ୍ୟପାଳ ଏନ୍ସିସି କ୍ୟାଡେଟ୍ମାନଙ୍କ ସାଙ୍ଗେ ଭାବ ବିନିମୟ କରିକରି ସେମାନଙ୍କର ଆକାଂକ୍ଷା ବାବଦେ ପଚରି ବୁଝିଥିଲେ। ଭାରତୀୟ ତଟରକ୍ଷୀ ବାହିନୀ ଆଏସ୍ତାର 50ତମ ସ୍ଥାପନା ଦିବସ ପାଳନ କରୁଛି। ଦିନୁଦିନକେ ବଢ଼ୁଥିବା ସାମୁଦ୍ରିକ ଆହ୍ୱାନ ଆଉ ସମୁଦ୍ର ଖଣି ଇଲାକାର ସୁରକ୍ଷା ଲାଗି 1977 ଫେବୃୟାରୀ 1 ଦିନ ଭାରତୀୟ ତଟରକ୍ଷୀ ବାହିନୀର ସ୍ଥାପନା କରାଯାଇଥିଲା। ଏ ଅବସରରେ ଆଜି ନୂଆଦିଲ୍ଲୀନ ଗୋଟିଏ ଖାସ୍ ସମାରୋହର ଆୟୋଜନ କରାଯାଇଛି। 1994 ବ୍ୟାଚ୍ ଆଇଏଫ୍ଏସ୍ ଅଧିକାରୀ ଡକ୍ଟର କେ ମୁରୁଗେସନ୍ ରାଜ୍ୟର ନୂଆ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଆଉ ବନବାହିନୀ ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍। ଏ ବାବଦେ ସାଧାରଣ ପ୍ରଶାସନ ବିଭାଗ ତରଫ ଗଲାକାଲି ବିଜ୍ଞପ୍ତି ବାହାରିଛି। ସେନ୍ତା 1996 ବ୍ୟାଚ୍ର 3 ଜଣ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ବିଲ୍ ପଦୋନ୍ନତି ମିଳିଛି। ଶାଶ୍ୱତ ମିଶ୍ର, ବିଶାଲ କୁମାର ଦେବ ଆଉ ଉଷା ପାଢ଼ୀ ଅତିରିକ୍ତ ଶାସନ ସଚିବ ପାହ୍ୟାକେ ପଦୋନ୍ନତି ପାଇଛନ୍। ଯୁଗ୍ମ ପ୍ରବେଶିକା ପରୀକ୍ଷା ଜେଇଇ ମେନ୍ 2026 ସେସନ 2 ଲାଗି ଆଜିଠାନୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ମୂଲ ହେଉଛି। ଆବେଦନ ପ୍ରକ୍ରିୟା ଆଇବା 25 ତକ ଚାଲବା। ଇ ସମୟ ଭିତରେ ଆପ୍ଲିକେସନ ୱିଣ୍ଡୋ ଖୋଲବାରକେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ୍ଟିଏ ତରଫ ଯୋଜନା କରାଯାଇଛି। ସେଆଡ଼େ ଗଲା 28 ଦିନ ସରିଥିବା ଜେଇଇ ମେନ୍ ସେସନ 1 ପରୀକ୍ଷା ଫଲ ଫେବୃୟାରୀ 12 ଦିନ ବାହାରବା ବୋଲି ଜଣାପଡ଼ିଛି। ସିଟି ପରୀକ୍ଷା ଫଲ ଗଲାକାଲି ବାହାରିଛି। ପରୀକ୍ଷାର୍ଥୀମାନେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ୱେବ୍ସାଇଟ୍ରେ ପରୀକ୍ଷା ଫଲ ଡାଉନ୍ଲୋଡ୍ କରିପାରିବେ। ଏଥର 5,640 ଜଣ ସିଟି ପରୀକ୍ଷା ଦେଇଥିଲେ। ସେଥିରେ ଭିତରେ 5,144 ଜଣ ପ୍ରଥମ ଶ୍ରେଣୀଟି ପାସ୍ କରିଥିବାର ବେଳକେ 2 ଜଣ ଦ୍ୱିତୀୟ ଶ୍ରେଣୀଟି ପାସ୍ କରିଛନ୍। ପବିତ୍ର ମାଗପୁନି ଅବସରରେ ପୁରୀ ଶ୍ରୀମନ୍ଦିରନ ଆଜି ମହାପ୍ରଭୁମାନଙ୍କର ଗଜ ଉଦ୍ଧାରଣ ବେଶ ହେବା। ମଧ୍ୟାହ୍ନ ଧୂପ ନୀତି ଶେଷ ହେବାର ଉତ୍ରୁ ମୈଲମ ଆଉ ସର୍ବାଙ୍ଗ ନୀତି କରାଯାଇକରି 3 ବାଡ଼ନ ଇ ବେଶ କରାଯିବା। ଗଜ ଉଦ୍ଧାରଣ ବେଶତି ମହାପ୍ରଭୁମାନେ 4 ଭୁଜା ହୋଇକରି ଭିନ୍ ଭିନ୍ ଅଳଙ୍କାରଥି ସୁସଜ୍ଜିତ ହେସନ୍। ଅନ୍ତର୍ଜାତୀୟ କ୍ରୀଡ଼ା ମାନଚିତ୍ରଥି ଓଡ଼ିଶାର ଗୌରବ ବଢ଼ିଥିବା ରାଜ୍ୟର 4 ଜଣ ପ୍ରତିଭାବାନ କ୍ରୀଡ଼ାବିତ୍ଙ୍କୁ କ୍ରୀଡ଼ା ଆଉ ଯୁବ ବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗଲାକାଲି ସମ୍ବର୍ଦ୍ଧିତ କରିଛନ୍। କ୍ରୀଡ଼ାବିତ୍ ବିଜୟିନୀ ଲୋମା ସ୍ୱାଇଁ, ସାର୍ଥକ ଆଚାର୍ଯ୍ୟ, ପଦ୍ମିନୀ ରାଉତ, ବିଜୟିନୀ ବିଦୁସ୍ମିତା ଭୋଇଙ୍କୁ କ୍ରୀଡ଼ାମନ୍ତ୍ରୀ ଶୁଭେଚ୍ଛା ଜଣାବାର ସହିତ ପୁରସ୍କାର ରାଶି ଯୋଗାଇ ଦେଇଛନ୍। ପାଣିପାଗ ପଶ୍ଚିମା ଝଡ଼ ପ୍ରଭାବଥି ରାଜ୍ୟର ବଡ଼ଭାଗୀ ଜାଗାନ ଶୀତର ପ୍ରଭାବ ସାମାନ୍ୟ କମିଛି। ଆଇବା ହପ୍ତା ତକ ପାଗ ଏନ୍ତା ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏ ସମୟତି ଜଗତସିଂହପୁର ଆଉ କେନ୍ଦ୍ରାପଡ଼ାନ ବହଳିଆ କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସତର୍କ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।